ॐ नमो भगवते वासुदेवाय वासुदेवाय ॐ नमो भगवते वासुदेवाय ध्यान श्लोक 11 श्री भगवान भाष वही नहीं पढ़ी प्रभु पढ़ी अशुच्यान शोचस्तम प्रज्ञावादांश भाषसे गता शून्य गता संस्थान शोचन दिपंडिता शब्द अनुवाद श्री भगवान भाष परम पुरुष भगवान कहले अशुच्यान जहाँ सुख परिवार और दुख परिवार नहीं अनुशोच तुम्हें शोक करुच तम तुम्हें प्रज्ञावादान पांडित्यपूर्ण कथा च मध्यम भाष से कहुच गत विगत अशून जीवन अगत जहाँ व्यक्ति नहीं अशून जीवन च मध्यम न मुहे अनुशोचंती दुख करती पंडित पंडित माने प्रकरणवा सुषमा ऋषि भक्ति वेदांत स्वयं प्रभुपाद महाराज द्वारा इंग्राजी एवं सुषमा गौरबंधु स्वयं महाराज द्वारा ओडिया श्री भगवान कहले तुम्हें पांडित्यपूर्ण कथा कहच किंतु किंतु जो जो विषय शोक करिवार नुहे से विषय शोक करुच जे मैंने पंडित ସେମାନେ କଦାପି ଜୀବନ୍ତ ବା ମୃତ ପାଇଁ ଶୋକ କରନ୍ତି ନାହିଁ ଭାଗବତରେ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଭଗବାନ ଭଗବାନ ସଙ୍ଗେ ସାଙ୍ଗେ ସାଙ୍ଗେ ଗୁରୁର ଭୂମିକା ଗ୍ରହଣ କରି ତାଙ୍କ ଛାତ୍ରଙ୍କୁ ପରୋକ୍ଷ ଭାବରେ ଏକ ମୂର୍ଖ ବୋଲି କହି ଭର୍ତ୍ସନା କରିବାକୁ ଆରମ୍ଭ କଲେ ଭଗବାନ କହିଲେ ତୁମେ ଏକ ପଣ୍ଡିତ ପରି କଥା କହୁଛ କିନ୍ତୁ ତୁମେ ଜାଣିନାହଁ ପ୍ରକୃତରେ ପଣ୍ଡିତ କିଏ ଯିଏ ଭଲ ଭାବରେ ଜାଣେ ଏ ଶରୀର କ'ଣ ଓ ଆତ୍ମା କ'ଣ ସେ ପ୍ରକୃତରେ ପଣ୍ଡିତ ଅଟେ ଏବଂ ସେ କଦାପି ଶରୀରର ଯେକୌଣସି ଅବସ୍ଥା ପାଇଁ ଦୁଃଖ କରେ ନାହିଁ ଶରୀରର ଜୀବିତ ଅବସ୍ଥା ବା ମୃତାବସ୍ଥା କୌଣସି ଅବସ୍ଥା ପାଇଁ ସେ ଦୁଃଖ କରେ ନାହିଁ ପରବର୍ତ୍ତୀ ଅଧ୍ୟାୟମାନଙ୍କରେ ଏ ବିଷୟରେ ଆଲୋଚନା କରାଯିବ ସେତେବେଳେ ଜଣାଯିବ ଯେ ଜ୍ଞାନ କହିଲେ ଜଡ଼ ଚେତନଶୀଳ ଆତ୍ମା ଏବଂ ଉଭୟର ନିୟନ୍ତ୍ରଣକାରୀ ସମ୍ବନ୍ଧରେ ଜାଣିବା ଅର୍ଜୁନ ଯୁକ୍ତି କରୁଥିଲେ ଯେ ରାଜନୀତି ଓ ସମାଜନୀତି ଅପେକ୍ଷା ଧର୍ମନୀତିକୁ ଅଧିକ ଗୁରୁତ୍ୱ ଦେବା କଥା କିନ୍ତୁ ସେ କଥା ଜାଣିନଥିଲେ ଯେ ଜଡ଼ବସ୍ତୁ ଚେତନଶୀଳ ଆତ୍ମା ଏବଂ ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ ଧର୍ମନୀତି ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ଯେଣୁ ତାଙ୍କର ଏ ସମ୍ବନ୍ଧରେ ଜ୍ଞାନ ନଥିଲା ତେଣୁ ସେ ପଣ୍ଡିତ ପରି କଥା କହିବାର ଉଚିତ ନଥିଲା ଯେଣୁ ସେ ପଣ୍ଡିତ ନଥିଲେ ତେଣୁ ଯେ ବିଷୟରେ ଦୁଃଖ କରିବାର କଥା ନୁହେଁ ସେ ବିଷୟରେ ଦୁଃଖ କରୁଥିଲେ ଏ ଶରୀରର ଜନ୍ମ ହୋଇଛି ଏବଂ ଏହା ଦିନେ ନା ଦିନେ ମରିବ ଆଜି ମରିପାରେ କିମ୍ବା କାଲି ମରିପାରେ ତେଣୁ ଆତ୍ମା ପରି ଏ ଶରୀର ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ ଏ କଥା ଜାଣିଛି ସେ ହିଁ ପ୍ରକୃତରେ ପଣ୍ଡିତ ବା ଜ୍ଞାନୀ ଏବଂ ସେ ଏ ଶାରୀରିକ ଅବସ୍ଥା ପାଇଁ କଦାପି ଦୁଃଖ କରେ ନାହିଁ ନମୋ ବିଷ୍ପାଦାୟ କୃଷ୍ଣପ୍ରିଷ୍ଠା ବୁଦ୍ଧ ସିଂହଦେବ ସୁଦାନ ସ୍ୱାମୀ ନାମ ନମ ସର୍ବମଣ ମଣିପୁର ଉଦ୍ଭାବାୟ ଚନ୍ଦ୍ରପାଦ ସଦ୍ବାଣୀ ପ୍ରଚାର ନିର୍ଦ୍ଧାୟ ହରେ କୃଷ୍ଣ ତେଣୁ ଇଏ ହେଉଛି ଭଗବଦ୍ଗୀତା ଦ୍ୱିତୀୟ ଅଧ୍ୟାୟ ଶ୍ଳୋକ 11 ଇଏ ପ୍ରଥମେ ଭଗବାନ ଜ୍ଞାନ ପ୍ରଦାନ କରୁଛନ୍ତି ଦ୍ୱିତୀୟ ଅଧ୍ୟାୟ ଇଏ ହେଉଛି ସାଂଖ୍ୟଯୋଗ ସାଂଖ୍ୟଯୋଗ ଆତ୍ମା ସମ୍ବନ୍ଧୀୟ ପ୍ରଥମେ ବିଶ୍ଳେଷଣ କରାଯାଉଛି ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଖୁବ୍ କ୍ୱଚିତ ଲୋକ ଜାଣନ୍ତି ପରେ କହିବେ ଭଗବାନ ଆଶ୍ଚର୍ଯ୍ୟବତ ବଦଳି କଶ୍ଚିତ ଏନମ୍ ଆଶ୍ଚର୍ଯ୍ୟବତ ବଦଳି ପ୍ରତିବ୍ୟାନ୍ୟମ୍ ଆଶ୍ଚର୍ଯ୍ୟବତ ଚାନ୍ୟମ୍ ଶୁଣନ୍ତି ଶ୍ରୁତା ପିନ ଭେଦ ଚୈବ କଶ୍ଚିତ ତେଣୁ ଇଏ ଆତ୍ମା ସମ୍ବନ୍ଧୀୟ ଜ୍ଞାନ କେହି ବୁଝିପାରନ୍ତି ନାହିଁ ଆଶ୍ଚର୍ଯ୍ୟ ହେଇଯାଆନ୍ତି ଏଭଳି ବସ୍ତୁ ରହିଛି ବୋଲି ଆତ୍ମା ସମ୍ବନ୍ଧୀୟ କାହାର ବିଶେଷ ଅନୁସନ୍ଧାନ ମଧ୍ୟ ନାହିଁ ଶରୀର ସମ୍ବନ୍ଧୀୟରେ ଯାହା ସବୁ ଦେଖୁଛେ ଆମେ ଭୌତିକ ଜଗତରେ ସବୁ ଶରୀର ସମ୍ବନ୍ଧୀୟ କାର୍ଯ୍ୟ ସବୁ ଚାଲିଛି ଶତକଡ଼ା 90% ଲୋକ ଏହି ଶରୀର ସମ୍ବନ୍ଧରେ ହିଁ ବ୍ୟସ୍ତ ରହିଛନ୍ତି ଆତ୍ମ ସମ୍ବନ୍ଧୀୟ ବିଷୟରେ ଜାଣିବା ପାଇଁ କାହାର ଆଗ୍ରହ ନାହିଁ ତେଣୁ ଭଗବତ ଗୀତା ପୁରା ଗୋଟିଏ ଅଧ୍ୟାୟ କାଳ କହିଲେ ଅର୍ଜୁନ ବହୁତ ପ୍ରକାର ଜ୍ଞାନ ଦେଲେ। ତେଣୁ ସେ ଯେଉଁ ଜ୍ଞାନ ପ୍ରଦାନ କଲେ, ସେ ଯେଉଁ ଧର୍ମନୀତି ବାଢ଼ିଲେ, ସେ ଧର୍ମନୀତି ଅନୁସାରେ ଆମେ ପାପ କାର୍ଯ୍ୟ କରୁଛେ, ତେଣୁ ଏଇଟା କରିବା ଉଚିତ ନୁହେଁ। ଏଇଭଳି ଭାବରେ ସେ ତାଙ୍କର ସଖା ଅର୍ଜୁନ ତାଙ୍କର ସଖା କୃଷ୍ଣଙ୍କୁ ଏଇଭଳି ଭାବରେ ଉପଦେଶ ପ୍ରଦାନ କରୁଛନ୍ତି। ଭଗବାନ ଯଦିଓ ଅର୍ଜୁନ ପ୍ରକୃତରେ ଅର୍ଜୁନ ଜାଣନ୍ତି ସବୁକିଛି, କିନ୍ତୁ ଆମର ବଦ୍ଧଯୁଗମାନଙ୍କୁ ଉଦ୍ଧାର ପାଇଁ ସେ ଏ ବଦ୍ଧଯୁଗର ରୋଲ୍ କରୁଛନ୍ତି, ବଦ୍ଧଯୁଗର ଅଭିନୟ କରୁଛନ୍ତି। ପ୍ରକୃତରେ ସେ ବଦ୍ଧଯୁଗ ନୁହନ୍ତି। ତେଣୁ ଭଗବାନ ଅର୍ଜୁନ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ। ପ୍ରକୃତରେ ଦୁଇ ପକ୍ଷ ଯେତେବେଳେ ସେନା ଶଙ୍ଖନାଦ କଲେ, ସେତେବେଳେ ଅର୍ଜୁନ ଧନୁରୁଦ୍ୟମ ପାଣ୍ଡବ ବୋଲି କୁହାଯାଉଛି, ଧନୁ ଧରି ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇଗଲେ ଏବଂ ଦୁଇ ସେନାଙ୍କ ମଧ୍ୟରେ ରଥକୁ ସ୍ଥାପନ କରିବା ପାଇଁ କହିଲେ, କାହିଁକି ନା ସେ ସରସନ୍ଧାନ କରିବେ ସେହି ଅନୁସାରେ। କିନ୍ତୁ ଭଗବାନ ଯେଉଁ ଆମର ବିଶ୍ୱନାଥ ଠାକୁର କହୁଛନ୍ତି, ଭଗବାନ ଯେତେବେଳେ ରଥକୁ ନେଇ ଦୁଇ ସେନାଙ୍କ ମଝିରେ ରଖିଦେଇକି କହିଲେ, ଦେଖ ପଶ୍ୟତାନ ସମବେତାନ କୁରୁନୀତି, ଦେଖ ଅର୍ଜୁନ ଏହିସବୁ କୁରୁମାନେ ଏଠି ଅବସ୍ଥିତ ଅଛନ୍ତି, ଆଙ୍ଗୁଠି ଦେଖେଇଦେଲେ ଶୁକ୍ରମାନଙ୍କୁ। ଏବଂ ସେହି ସମୟରେ ଅର୍ଜୁନଙ୍କ ମନରେ ବିଷାଦ ଭରିଦେଲେ। ତେଣୁ ଯଦିଓ ତା ପୂର୍ବରୁ ଅର୍ଜୁନ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ, ଯୁଦ୍ଧ କରିବା ପାଇଁ ରେଡ଼ି ହୋଇଯାଇଥିଲେ, କିନ୍ତୁ ଭଗବାନ ଚାହୁଁନଥିଲେ ଅର୍ଜୁନ ଯୁଦ୍ଧ କରନ୍ତୁ। ଅର୍ଜୁନ ଯୁଦ୍ଧ କରିବେ ତାହେଲେ ଭଗବତ ଗୀତାର ଜ୍ଞାନ ଆଉ ଭଗବାନ ଦେଇପାରିବେ ନାହିଁ। ତେଣୁ ଭଗବାନ ଅର୍ଜୁନଙ୍କର ହୃଦୟରେ ବିଷାଦ ଭରିଦେଲେ, ଯାହାଫଳରେ କି ସେ ଏଇଭଳି ଭାବରେ ବର୍ତ୍ତମାନ କହିଲେ ସବୁ, ନା ଏଇଟା ଆମେ କରିବା କଥା ନୁହଁ, ଏଇଟା ଅଧର୍ମ ହୋଇଯିବ, କୁଳ କ୍ଷୟ କରୁଛନ୍ତି, କୁଳ ଧର୍ମ ସନାତନ ଇତ୍ୟାଦି ବିଭିନ୍ନ ପ୍ରକାର କଥା କହିବେ। ତେଣୁ ଇଏ ଯେଉଁ କଥା କହୁଛନ୍ତି, ଇଏ ଧର୍ମ ନୀତି ଅନୁସାରେ ବୁଝିବାକୁ ଗଲେ କିଛି ଭୁଲ କହୁନାହାନ୍ତି, କିନ୍ତୁ ସିଏ ହେଉଛି ଏଇ ଧର୍ମର ପ୍ରାରମ୍ଭିକ କଥା କହୁଛନ୍ତି। ସେ ଧର୍ମନୀତି ଯେଉଁ ରହିଛି, ଶ୍ରେଷ୍ଠ ଧର୍ମନୀତି, ଧର୍ମର ଦୁଇ ପ୍ରକାର ଧର୍ମ ରହିଛି। ଭଗବତ ଗୀତାରେ ଭଗବାନ ସେ ଧର୍ମକୁ ସ୍ଥାପନ କରିବେ। ଧର୍ମରେ ବେଦରେ ଯେଉଁ ଧର୍ମ ରହିଛି, ବେଦରେ ବେଦ ପ୍ରଣୀତ ଧର୍ମ, ଯେତେବେଳେ ଯମରାଜଙ୍କ ଦୂତମାନେ ବିଷ୍ଣୁ ଦୂତମାନଙ୍କୁ କହୁଥିଲେ ଧର୍ମ ବିଷୟରେ, ସେତେବେଳେ ସେ କହିଥିଲେ କଥା ଯେ ବେଦ ପ୍ରଣୀତ ଧର୍ମ, ବେଦରେ ଯାହା ସବୁ କୁହାଯାଇଛି ସେସବୁ ଧର୍ମ, କିନ୍ତୁ ଭଗବାନ କହିଲେ ଇଏ ହେଉଛି ତ୍ରିଗୁଣିଆ ବିଷୟ ବେଦା, ଏ ତ୍ରିଗୁଣ ଧର୍ମ ବିଷୟରେ କୁହାଯାଇଛି, ତୁମେ ଆଉ ତ୍ରିଗୁଣର ଉର୍ଦ୍ଧକୁ ଯାଅ। ତେଣୁ ବେଦ ଧର୍ମ ଯେଉଁ ରହିଛି, ଏ ବେଦ ଧର୍ମ ହେଉଛି ନିକୃଷ୍ଟ ଧର୍ମ, ଉତ୍କୃଷ୍ଟ ଧର୍ମ ଯେଉଁ ରହିଛି ଶ୍ରେଷ୍ଠ ଧର୍ମ, ସେହି ଧର୍ମ ହେଉଛି ପ୍ରକୃତ ଧର୍ମ, ଭଗବାନ ସେହି ଧର୍ମ ସ୍ଥାପନ କରିବା ପାଇଁ ଆସନ୍ତି। ତେଣୁ ଭଗବାନ ସେ ଧର୍ମ ବିଷୟରେ ଅଷ୍ଟାଦଶ ଅଧ୍ୟାୟରେ ଭଗବାନ ସେ ଧର୍ମ, ଯେଉଁ ଧର୍ମ ଭଗବାନ ଆସନ୍ତି ସ୍ଥାପନ କରିବା ପାଇଁ, ସେ ଧର୍ମ ବିଷୟରେ ଅର୍ଜୁନ କହିବେ ଇଏ ହେଉଛି ପ୍ରକୃତ ଧର୍ମ। କ'ଣ ନା ସର୍ବଧର୍ମାନ ପରିତ୍ୟଜ୍ୟ ମାମିକଂ ଶରଣଂ ବ୍ରଜ, ଭଗବାନ ପାଇଁ ସବୁ ଧର୍ମ ଜଣେ ତ୍ୟାଗ କରିପାରିବ ଇଏ ହେଉଛି ଶ୍ରେଷ୍ଠ ଧର୍ମ, ଏବଂ ଏହି ଧର୍ମ ହେଉଛି ଭଗବାନ ସ୍ଥାପନ କରିବା ପାଇଁ ଆସନ୍ତି। ଭଗବାନ ଏହି ଧର୍ମ ଯେଉଁମାନେ ଆଚରଣ କରନ୍ତି ତାଙ୍କର ଅଧୀନ ହୋଇଯାଆନ୍ତି। ଯେଉଁଭଳି ଭାବରେ ଗୋପୀମାନେ ସବୁକିଛିକୁ ତ୍ୟାଗ କରିଥିଲେ, ଯେଉଁ ରହିଛି ପତି ଧର୍ମ, ମାତୃଧର୍ମ, ସାମାଜିକ ଧର୍ମ, ବିଧି ବେଦ ଧର୍ମ, ସବୁକିଛି ସେ ତ୍ୟାଗ କରିଥିଲେ ବ୍ୟବହାର ପାଇଁ। ତେଣୁ ଗୋପୀମାନେ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ହୋଇଗଲେ, ମହାପ୍ରଭୁ ସେ କଥା କହିଲେ, ଆରାଧ୍ୟ ଭଗବାନ ବ୍ରଜେଶ ତନୟ ତଦ୍ଧାମ ବୃନ୍ଦାବନମ ରମ୍ୟା କାଚିତ ଉପାସନା ବଜଗତ ବର୍ଗେଣ ଯାହା କଥିତା। ବ୍ରଜବୋଧମାନେ ଯେଭଳି ଭାବରେ ଭଗବାନଙ୍କର ଆରାଧନା କରିଥିଲେ ସେଇଟା ସେଇଟା ଶ୍ରେଷ୍ଠ ଆରାଧନା। ତେଣୁ ଭଗବାନ ପାଇଁ ଜଣେ ଯଥାକଥ ଅଧର୍ମ ମଧ୍ୟ ଆଚରଣ କରିପାରିବ। ଯୁଦ୍ଧ କଲେ ଅନ୍ୟକୁ ଯେଉଁ ହତ୍ୟା ହେଲେ ଏଇଟା ପାପ ହେବ ନିଶ୍ଚିନ୍ତ ଭାବରେ, କିନ୍ତୁ ଭଗବାନଙ୍କ ଉଦ୍ଦେଶ୍ୟରେ ଯେତେବେଳେ ଧର୍ମ ଆଚରଣ ଯୁଦ୍ଧ ହେଉଛି ସେତେବେଳେ ସେ ଆଉ ପାପଟି ଆଉ ପାପ ପୁଣ୍ୟର ବିଚାର ରହିବ ନାହିଁ। ସେଠି ସେ ଉନ୍ନତ ସ୍ଥିତି ଉନ୍ନତ ଧର୍ମ କଥା ଆସିବ ସେଠି। ତେଣୁ ଏହିଭଳି ଭାବରେ ଏ ପ୍ରକୃତ ଧର୍ମର ତତ୍ତ୍ୱ ବହୁତ ଗଭୀର ତତ୍ତ୍ୱ, ସେମିତି ବୁଝିପାରିବେ ନାହିଁ। ଯମରାଜଙ୍କ ଦୂତ ଯେତେବେଳେ ବୁଝିପାରିଲେ ନାହିଁ, ସେ ବେଦ ପଢ଼ିଛନ୍ତି ବେଦ ଅଧ୍ୟୟନ କରିଛନ୍ତି, କିନ୍ତୁ ପ୍ରକୃତ ଧର୍ମ ଶ୍ରେଷ୍ଠ ଧର୍ମ କେଉଁଟା ସେ ଜାଣିପାରିନଥିଲେ। ତେଣୁ ଯମରାଜ ତାଙ୍କୁ ସବୁ ସେ ଜ୍ଞାନ ଦେଇଛନ୍ତି ଯେ ଧର୍ମ କହିଲେ ଧର୍ମଙ୍କୁ ସାକ୍ଷାତ ଭଗବତ ପ୍ରଣୀତମ ନା ବି ବିଦୁ ରୋଷେୟ ନା ବି ଦେବା ନ ସିଦ୍ଧ ମୁଖ୍ୟା ଅସୁର ମନୁଷ୍ୟା କୁତନୁ ବିଦ୍ୟା ଧରିତାରଣାଦୟ ଭାଗବତ ଷଷ୍ଠ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଯମରାଜ ଏକଥା ତାଙ୍କର ଭୂତମାନଙ୍କୁ କହୁଛନ୍ତି। ଭଗବାନ ଯାହା କହିବେ ସେଇଟା ହେଉଛି ଧର୍ମ। ଭଗବାନ କହିଲେ ଅର୍ଜୁନଙ୍କୁ ତୁମେ ଯୁଦ୍ଧ କର, ଅର୍ଜୁନ ଗ୍ରହଣ କଲେ ନାହିଁ, ଅର୍ଜୁନ କହିଲେ ନା ଏଇଟା ଅଧର୍ମ ହୋଇଯିବ, ମୋର କଥମ ଭୀଷ୍ମ ମହମ ସଂଖେ ଜଣଙ୍କ ମଧୁସୂଦନ ଈଶ୍ୱବିପତି ସ୍ୱାମୀ ପୂଜା ପରିଶୋଧନ, କେମିତି ମୁଁ ଭୀଷ୍ମଙ୍କୁ ହତ୍ୟା କରିବି, କେମିତି ମୁଁ ଦ୍ରୋଣାଚାର୍ଯ୍ୟଙ୍କୁ ହତ୍ୟା କରିବି, ଏଇଟା ପାପ ହୋଇଯିବ, ଏମାନେ ପୂଜାର ଯୋଗ୍ୟ, ଏମାନେ ଯୁଦ୍ଧ କରିବା ପାଇଁ ଗୋଟେ କଥା ଯୁଦ୍ଧ କରିବା କଥା ନୁହଁ ଆମ ସହିତ। ଏଇଭଳି ଭାବରେ ଧର୍ମ ଚିନ୍ତା କଲେ ଅର୍ଜୁନ, ହେଉଛି ନିକୃଷ୍ଟ ଧର୍ମ। ଭଗବାନଙ୍କ ଉଦ୍ଦେଶ୍ୟରେ ସବୁକିଛି ତ୍ୟାଗ କରିବା ଏଇଟା ହେଉଛି ଉତ୍କୃଷ୍ଟ ଧର୍ମ, ଶ୍ରେଷ୍ଠ ଧର୍ମ, ପରଧର୍ମ। ତେଣୁ ସେଇଭଳି ଭାବରେ ଯୁଧିଷ୍ଠ ମହାରାଜଙ୍କୁ ଯେତେବେଳେ କହିଲେ ଭଗବାନ ଯେ ତୁମେ କୁହ ମିଥ୍ୟା କୁହ ଯେ ଦ୍ରୋଣାଚାର୍ଯ୍ୟଙ୍କର ତାଙ୍କର ପୁତ୍ର ଅଶ୍ୱତ୍ଥାମା ହତ ହୋଇଯାଇଛି, ଏ କଥା ଯୁଧିଷ୍ଠ ମହାରାଜ ରାଜି ହେଲେ ନାହିଁ କହିବା ପାଇଁ, କାହିଁକିନା ମିଥ୍ୟା କହିବାଟା ଏଇଟା ଅଧର୍ମ। ତେଣୁ ପୁଣି ବ୍ୟବସ୍ଥା ହେଲା, ଯୁଧିଷ୍ଠ ମହାରାଜ କହିଲେ ଯେ ଅଶ୍ୱତ୍ଥାମା ହତ ନରେ ବା କୁଞ୍ଜରେ, କାରଣ ଭୀମ ଗୋଟେ ହାତୀକୁ ମାରି ଦେଇଥିଲେ ଯାହାର ନାମ ଥିଲା ଅଶ୍ୱତ୍ଥାମା, କୁଞ୍ଜର କହିଲେ ହାତୀ। ତେଣୁ ଯୁଧିଷ୍ଠ ମହାରାଜ ସେ କଥା କହିଲେ ଅଶ୍ୱତ୍ଥାମା ହତ ନରେ ବା କୁଞ୍ଜରେ, କୁଞ୍ଜରେ ଯେତେବେଳେ କହିବା ପାଇଁ କହୁଥିଲେ ସେତେବେଳେ ଭଗବାନ ଶଙ୍ଖ ଫୁଙ୍କିଦେଲେ, ତେଣୁ ଦ୍ରୋଣାଚାର୍ଯ୍ୟ ଶୁଣିପାରିଲେ ନାହିଁ, ତେଣୁ ସେ ଅସ୍ତ୍ର ତ୍ୟାଗ କରିଦେଲେ। ତେଣୁ ସେହି ସମୟରେ ଦୁଷ୍ଟଦମ୍ନ ଆସି ତାଙ୍କୁ ହତ୍ୟା କଲା, ଜଣଙ୍କୁ ଜଣାଚାର୍ଯ୍ୟଙ୍କୁ ହତ୍ୟା କଲେ। ତେଣୁ ଇଏ ଯେଉଁ ଭଗବାନ ଉଦ୍ଦେଶ୍ୟରେ ସବୁ ଜଣେ ତ୍ୟାଗ କରିପାରିବ ହେଉଛି ଶ୍ରେଷ୍ଠ ଧର୍ମ। ଏଇଟା ଏଇ ସେଇ ଧର୍ମକୁ ସ୍ଥାପନ କରିବା ପାଇଁ ଭଗବାନ ଆସନ୍ତି। ଯଦା ଯଦା ହି ଜନ୍ମସ୍ୟ ଗ୍ଲାନି ଭବତି ଭାରତ ଅଭ୍ୟୁଥାନ ଧର୍ମସ୍ୟ ତଦାତ୍ମାନ ସୁଧାମ୍ୟହଂ ଭଗବତ ଚତୁର୍ଥରେ ଭଗବାନ କହିବେ ସେ କଥା। ଭଗବାନ ଯେତେବେଳେ ଧର୍ମର ଗ୍ଲାନି ହୁଏ, ଧର୍ମର ଗ୍ଲାନି ହେବା ସହିତ ଅଧର୍ମର ଅଭ୍ୟୁଥାନ ହୁଏ। ତେଣୁ ଭଗବାନ ପ୍ରତି ଯୁଗରେ ଆସନ୍ତି, ସତ୍ୟ ଯୁଗରେ ଆସନ୍ତି, ତ୍ରେତା ଯୁଗରେ ଆସନ୍ତି, ଦ୍ୱାପର ଯୁଗରେ ଆସନ୍ତି ଏବଂ କଳି ଯୁଗରେ ମଧ୍ୟ ଆସନ୍ତି। ତେଣୁ ଆସନ୍ତି, ତିନୋଟି କାର୍ଯ୍ୟ ସେ କରନ୍ତି, ହରିତ୍ରାଣାୟ ସାଧୁନାମ ସାଧୁମାନଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି, ଭଗବାନଙ୍କ ଯେଉଁ ସବୁ ଲୀଳା ରହିଛି ସେଇ ଲୀଳାକୁ ସାଧୁମାନେ ସ୍ମରଣ କରନ୍ତି, କୀର୍ତ୍ତନ କରନ୍ତି, ଶ୍ରବଣ କରନ୍ତି। ଏ ଭଗବାନ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ତାଙ୍କର ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରିବା, ହରିତ୍ରାଣାୟ ସାଧୁନା ବିନାଶାୟ ଦୁଷ୍କୃତାମ। ଦୁଷ୍କୃତ କହିଲେ ଚାରି ପ୍ରକାର ଦୁଷ୍କୃତଙ୍କ ବିଷୟରେ ଭଗବାନ ବର୍ଣ୍ଣନା କରିବେ ସପ୍ତମ ଅଧ୍ୟାୟରେ, ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ତେଣୁ ଭଗବାନ ସେମାନଙ୍କୁ ବିନାଶ କରନ୍ତି, ବିନାଶ ଦୁଷ୍କୃତାମ, ଏବଂ ଧର୍ମ ସଂସ୍ଥାପନ କରିବେ, ଧର୍ମ ସ୍ଥାପନ କରିବେ। ଧର୍ମ ସ୍ଥାପନ କରିବା ପାଇଁ ଭଗବାନ ଆସନ୍ତି, ଯୁଗେ ଯୁଗେ ଧର୍ମର ଗ୍ଲାନି ହୋଇଯାଏ, ତେଣୁ ଭଗବାନ ପୁଣି ଧର୍ମ ସ୍ଥାପନ କରନ୍ତି। ତେଣୁ ଭଗବାନ ଯାହା କହିବେ ସେଇଟା ହେଉଛି ପ୍ରକୃତ ଧର୍ମ। ସେଇଟାକୁ ଅର୍ଜୁନ ବୁଝିବାକୁ ସମୟ ଲାଗିଲା, ଏ ଅବଶ୍ୟ ପଦଯୁଗମାନଙ୍କ ପାଇଁ ସବୁ କୁହାଯାଇଛି। ତେଣୁ ଆମେ ମଧ୍ୟ ଆମେ ଏଇ ପ୍ରକୃତ ଧର୍ମ କହିଲେ ଭଗବାନଙ୍କର ଉଦ୍ଦେଶ୍ୟରେ କରିବା କାର୍ଯ୍ୟ କରିବା, ଏଇଠି ପ୍ରକୃତ ଧର୍ମ ଭଗବାନଙ୍କୁ ଛାଡ଼ି ଯେଉଁ ଧର୍ମ ସବୁ ରହିଛି ପୁରାଣରେ ବର୍ଣ୍ଣନା କରାଯାଇଛି, ମନ ନିମିତ୍ତ କୃତଂ ପାପଂ ଧର୍ମାୟ କଳ୍ପତେ, ଭଗବାନଙ୍କ ଉଦ୍ଦେଶ୍ୟରେ ଯଦି କିଛି ପାପ କାର୍ଯ୍ୟ କରାଗଲା ତଥାପି ସେ ଧର୍ମ, କିନ୍ତୁ ଭଗବାନଙ୍କର ଭଗବାନଙ୍କ ଉଦ୍ଦେଶ୍ୟରେ କିଛି ଯେତେ ପୁଣ୍ୟ କାର୍ଯ୍ୟ ହେଲେ ମଧ୍ୟ ସେ ପାପରେ ପରିଣତ ହୋଇଯିବ। ତେଣୁ ଇଏ ହେଉଛି ପ୍ରକୃତ ଧର୍ମ, ଶ୍ରେଷ୍ଠ ଧର୍ମ, ଇଏ ହେଉଛି ଉନ୍ନତ ଧର୍ମ, ପରଧର୍ମ, ଶ୍ରେଷ୍ଠ ଧର୍ମ। ତେଣୁ ବର୍ତ୍ତମାନ ଅର୍ଜୁନ ଯେତେବେଳେ ଭଗବାନଙ୍କ ଶରଣରେ ଯିବେ, ଭଗବାନ ସେହି ଜ୍ଞାନ ପ୍ରଦାନ କରିବେ। ତେଣୁ ପ୍ରଥମେ ଭଗବାନ ଅର୍ଜୁନଙ୍କୁ କହୁଛନ୍ତି ଯେ ତୁମେ ବହୁତ ପଣ୍ଡିତ ଭଳିଆ କଥା କହୁଛ, ଅସୁଚ୍ୟାନ ଅନୁଶୋଚସ୍ତ, ପଣ୍ଡିତମାନେ ଯେଉଁ ବିଷୟରେ ଚିନ୍ତା କରନ୍ତି ନାହିଁ ତେଣୁ ସେହି ବିଷୟରେ ହିଁ ଚିନ୍ତା କରୁଛ, ପଣ୍ଡିତମାନେ କେଉଁ ବିଷୟରେ ଚିନ୍ତା କରନ୍ତି ନାହିଁ, କଥା ଆସୁ ନା କଥା ଆସୁଛ, ଶରୀର ସମ୍ବନ୍ଧ ଚିନ୍ତା ସେମାନେ କରନ୍ତି ନାହିଁ, ସେମାନେ ଆତ୍ମା ସମ୍ବନ୍ଧ ଚିନ୍ତା କରନ୍ତି, କଥା ଆସୁନ ଏ ତାର ଜୀବନ ଅଛି, ଆର ତାର ଜୀବନ ଚାଲିଗଲା, ଏଇ ଶରୀର ସମ୍ବନ୍ଧ ଚିନ୍ତା, ଏ ଶରୀର ସମ୍ବନ୍ଧ ଚିନ୍ତା ଯେମାନେ କରନ୍ତି ସେମାନେ ପ୍ରକୃତରେ ବିଦ୍ୱାନ ନୁହନ୍ତି, ଆନୁସଦିକ ପଣ୍ଡିତ, ସେମାନେ ପଣ୍ଡିତ ନୁହନ୍ତି। ପଣ୍ଡିତର ସଂଜ୍ଞା ଭଗବାନ ଦେଇଛନ୍ତି ଭଗବଦ୍ଗୀତାରେ ପଞ୍ଚମ ଅଧ୍ୟାୟରେ, ବିଦ୍ୟା ବିନୟ ସମ୍ପନ୍ନ ବ୍ରାହ୍ମଣୀ କବି ଅଶ୍ୱିନୀ ସୁନିଚୈବ ସ୍ୱପାକିତ ପଣ୍ଡିତା ସମଦର୍ଶିନ, ପଣ୍ଡିତା ମାନେ କେଉଁମାନେ ଯେଉଁ ଆତ୍ମ ବିଷୟରେ ଯେଉଁମାନଙ୍କର ଜ୍ଞାନ ରହିଛି ସେମାନେ ହେଉଛନ୍ତି ପଣ୍ଡିତ, ସେମାନେ ଏଇ ଯେଉଁ ବିଦ୍ୟା ପ୍ରାପ୍ତ ହୁଅନ୍ତି ସେ ବିଦ୍ୟା ଦ୍ୱାରା ସେମାନେ ବିନୟ ହୋଇଯାଆନ୍ତି, ଗର୍ବ ତାଙ୍କର ନଥାଏ, ତେଣୁ ସେମାନେ ଗୋଟେ ବ୍ରାହ୍ମଣ ହେଉ, ଗୋଟେ ଗାଭୀ ହେଉ, ଗୋଟେ ହାତୀ ହେଉ, ବା ଗୋଟେ କୁକୁର ମାନେ ଶ୍ୱାନ ବୋଲି ଚଣ୍ଡାଳ ହେଉ, ବା ଗୋଟେ ଶ୍ୱାନ ହେଉ କୁକୁର ହେଉ, ସୁନିଚୟ ସ୍ୱଭାଗ୍ୟ ପଣ୍ଡିତା ସମଦର୍ଶନ, ପଣ୍ଡିତ ଯେଉଁମାନେ ସେମାନେ ସମାନ ଦର୍ଶନ କରନ୍ତି, ସମାନ ଦର୍ଶନ କହିଲେ ଆତ୍ମା ସମୁଦ ଆତ୍ମାକୁ ଦେଖନ୍ତି, ସେ ସବୁଠାରେ ଆତ୍ମା ଭଗବାନଙ୍କର ଭଗବାନଙ୍କୁ ଦର୍ଶନ କରନ୍ତି, ଭଗବାନଙ୍କର ଅଂଶ ଯେଉଁ ରହିଛନ୍ତି ଜୀବ ଭଗବାନଙ୍କର ଅଂଶ ତାଙ୍କୁ ମଧ୍ୟ ଦର୍ଶନ କରନ୍ତି। ତେଣୁ ଇଏ ହେଉଛନ୍ତି ପ୍ରକୃତରେ ପଣ୍ଡିତ। ତେଣୁ ଏଇ ଭଗବଦ୍ଗୀତାର ଆରମ୍ଭରେ ଭଗବାନ ଏହିଭଳି ଭାବରେ ଅର୍ଜୁନଙ୍କୁ ପ୍ରଥମେ କହିଲେ ଯେ ତାଙ୍କୁ ଶାସନ କରିବେ, ଶିଷ୍ୟ କହିଲେ ସେ ଶାସନ ହେବ, ଶାସିତ ହେବ, ଗୁରୁଦେବଙ୍କ ପାଖରେ ଶାସିତ ହେବ, ଶାସନ କରିବେ ଗୁରୁଦେବ, ଗୁରୁଦେବ ଯଦି ଶାସନ ନ କରିବେ ତାହେଲେ ସେ ଶିଷ୍ୟ ହୋଇପାରିବେ ନାହିଁ, ଶିଷ୍ୟ ହେବା ପାଇଁ ହେଲେ ଗୁରୁଦେବଙ୍କର ଶାସନ ଗ୍ରହଣ କରିବାକୁ ପଡ଼ିବ। ତେଣୁ ଭଗବାନ ଏଇଟା ଦେଖି ଦେଉଛନ୍ତି, ଗୁରୁର ଦାୟିତ୍ୱ ନେଲେ ଭଗବାନ, ବର୍ତ୍ତମାନ ଅର୍ଜୁନଙ୍କର ଗୁରୁ ହେଲେ, ସେ ହେଉଛନ୍ତି ପ୍ରକୃତିର ଜଗଦ୍ଗୁରୁ, ତେଣୁ ଏହି ମାଧ୍ୟମରେ ଶିଷ୍ୟକୁ କେମିତି ଶାସନ କରିବାକୁ ପଡ଼େ ଭଗବାନ ଶିକ୍ଷା ଦେଉଛନ୍ତି, ପ୍ରଥମ ଶିକ୍ଷା ହେଉଛି ଭଗବାନଙ୍କର ଏଇଟା, ଶିଷ୍ୟକୁ କେମିତି ଶାସନ କରିବାକୁ ପଡ଼ିବ। ତେଣୁ ସେ ବର୍ତ୍ତମାନ ତାଙ୍କୁ କହୁଛନ୍ତି ତୁମେ ବହୁତ ବିଦ୍ୱାନ ଭଳି କଥା କହୁଛ କିନ୍ତୁ ପ୍ରକୃତରେ ତୁମେ ବିଦ୍ୱାନ ନୁହଁ, ପ୍ରକୃତରେ ମୂର୍ଖ। ତେଣୁ ଏଇଠୁ ଆରମ୍ଭ ହେଲା ଭଗବାନଙ୍କର ଶାସନ, ଗୁରୁଦେବ ଏଇଭଳି ଭାବରେ ଶିଷ୍ୟଙ୍କୁ ଶାସନ କରନ୍ତି। ଭଗବାନ ଜଣେ ଆଦର୍ଶ ଗୁରୁ, କୃଷ୍ଣ ବନ୍ଦେ ଜଗତ ଗୁରୁ ବୋଲି କୁହାଯାଏ, ସୁଦେବଂ ସୁତଂ ଦେବଂ କଂସ ଚାଣୁର ମର୍ଦ୍ଦନ ଦେବକୀ ପରମାନନ୍ଦଂ, କୃଷ୍ଣ ବନ୍ଦେ ଜଗତ ଗୁରୁ। ତେଣୁ କୃଷ୍ଣ ହେଉଛନ୍ତି ଜଗତ ଗୁରୁ, ତେଣୁ କେମିତି ଜଣେ ଶିଷ୍ୟକୁ ଶାସନ କରିବେ ସେ ପ୍ରଥମ ଶିକ୍ଷା ଭଗବାନ ଦେଇଛନ୍ତି। ଏ ଭଗବାନଙ୍କ ପ୍ରଥମ ବାଣୀ ଭଗବଦ୍ଗୀତାରେ, ଅର୍ଜୁନ ଯେତେବେଳେ ଭଗବାନଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ ତା ପୂର୍ବରୁ ଭଗବଦ୍ଗୀତାରେ ଭଗବାନ କହିଛନ୍ତି, ଅର୍ଜୁନ ଖାଲି ଯୁଦ୍ଧ କରିବା ପାଇଁ କହିଛନ୍ତି, କିନ୍ତୁ ସେଇଟାକୁ ସଖା ହିସାବରେ କହିଥିଲେ, କିନ୍ତୁ ଭଗବାନ ବର୍ତ୍ତମାନ ଯେଉଁ କଥା କହିବେ ଦ୍ୱିତୀୟ ଅଧ୍ୟାୟ ଏଗାର ଶ୍ଳୋକରେ ଭଗବାନ ଗୁରୁ ରୂପରେ ଗୁରୁ ଭୂମିକାର କଥା କହୁଛନ୍ତି, ଗୁରୁ ସେ ହେବି, ଗୁରୁ କହିଲେ ହେବି ଭଜନଦାର ଗୁରୁ, ଲଘୁ ନୁହନ୍ତି ସେ ଗୁରୁ। ତେଣୁ ଗୁରୁ ଯେଉଁ କଥା କହିବେ, କିଭଳି ଗୁରୁ ତାଙ୍କର ଶିଷ୍ୟକୁ ଶାସନ କରିବେ, ଶାସନ କରିବାର ଉଦ୍ଦେଶ୍ୟ ନୁହଁ କେବଳ ନାମକୁ ମାତ୍ର ଶାସନ କରିବା ପାଇଁ ଶାସନ କରୁଛନ୍ତି ତା ନୁହଁ, ଶାସନ କରିବାର ଉଦ୍ଦେଶ୍ୟ ହେଉଛି ଶିଷ୍ୟ ଏଇଭଳି ଭାବରେ ଶାସିତ ହୋଇ ଯେଉଁ ପ୍ରକୃତ ରାସ୍ତା ଜନ୍ମ ରାସ୍ତାରେ ସେ ଚାଲିବେ ଆଗେଇବେ। ତେଣୁ ଶିଷ୍ୟ ତାଙ୍କ ମନ ଇଚ୍ଛା କାର୍ଯ୍ୟ କରିବେ ନାହିଁ, ଶିଷ୍ୟ ଗୁରୁଦେବଙ୍କର ନିର୍ଦ୍ଦେଶରେ କାର୍ଯ୍ୟ କରିବେ, ଗୁରୁଦେବ ଯାହା କହିବେ ସେ ହିଁ ସେ କାର୍ଯ୍ୟ କରିବେ। ଅର୍ଜୁନ ବହୁତ କଥା ଚିନ୍ତା କରୁଥିଲେ, ଏଇଟା ଠିକ୍ ନୁହଁ, ନ୍ୟାୟ ସଙ୍ଗତ ନୁହଁ, ଏଇଭଳି ଭାବରେ କଥା କହୁଥିଲେ। କିନ୍ତୁ ବର୍ତ୍ତମାନ ଯେତେବେଳେ ଗୁରୁ ହିସାବରେ ଭଗବାନଙ୍କୁ ଗ୍ରହଣ କଲେ, ଯେତେବେଳେ ଗୁରୁ କହିଲେ କେମିତି କାର୍ଯ୍ୟ କରିବାକୁ ପଡ଼ିବ, ଧର୍ମସ୍ୱ ତତ୍ତ୍ୱ ନିହିତ ଗୁହାୟାମ, ଧର୍ମ ତତ୍ତ୍ୱ ଏତେ ସହଜ କଥା ନୁହଁ, ବହୁତ ଗଭୀର ତତ୍ତ୍ୱ। ଯେଉଁ ଯମରାଜ ସଂଘଗୁପ୍ତମାନେ କହୁଛନ୍ତି ଧର୍ମ ଏତେ ସୂକ୍ଷ୍ମ କେହି ଜାଣିପାରିବେ ନାହିଁ। ଷଷ୍ଠ ସ୍କନ୍ଧର ତୃତୀୟ ଅଧ୍ୟାୟରେ କହୁଛନ୍ତି ସେ କଥା, ଧର୍ମ କ'ଣ ନା, ଧର୍ମଙ୍କୁ ସାକ୍ଷାତ ଭଗବତ ପ୍ରଣୀତମ ନ ବି ବିଦୁ ରୋଷେଇ ନା ବି ଦେବା ନ ସିଦ୍ଧ ମୁଖ୍ୟ ଅସୁର ମନୁଷ୍ୟା କୁତୁନ ବିଦ୍ୟା ଧରିତାରଣୟ, କେହି ଜାଣନ୍ତି ନାହିଁ, କେବଳ ଧର୍ମକୁ ଜାଣନ୍ତି କେଉଁମାନେ ନା ଯେଉଁମାନେ ରହିଛନ୍ତି ମହାଜନମାନେ, ସେମାନେ ଧର୍ମକୁ ଜାଣନ୍ତି। ମହାଜନମାନେ ଏଇ ଦ୍ୱାଦଶ ମହାଜନ ରହିଛନ୍ତି, କିଏ କିଏ ନା ବ୍ରହ୍ମା, ଏମାନେ ସବୁ ନାରଦ, ଏମାନେ ସବୁ ସ୍ୱୟମ୍ଭୁ ନାରଦ ଶମ୍ଭୁ କୁମାର କପିଳ ମନୁ ପ୍ରହ୍ଲାଦ ଜନକ ଭୀଷ୍ମ ବଳି ବ୍ୟାସକୀ ମୟମ ଯମରାଜ କହୁଛନ୍ତି ତାଙ୍କ ଋତମାନଙ୍କୁ, ଏମାନେ ହେଉଛନ୍ତି ଦ୍ୱାଦଶୀ ବିଜାନିମ ଧର୍ମାନ୍ ଭାଗବତାନ୍ ଭଟ୍ଟା ବୁହ୍ୟମ ବିଶୁଦ୍ଧମ ଦୁର୍ବୋଧ୍ୟମ ଯଜ୍ଞାନ୍ତ ଅମୃତମ ଅଛନ୍ତି। ଧର୍ମ ହେଉଛି ବହୁ ଗଭୀର ତତ୍ତ୍ୱ, ବୁଝିପାରିବେ ନାହିଁ ସମସ୍ତେ। ଆପାତ ଦୃଷ୍ଟିରେ ଭଗବାନ ଯେଉଁ ଗୋପୀମାନଙ୍କ ସହିତ ଗୋପୀମାନଙ୍କ ସହିତ ଯେଉଁ ରାସଲୀଳା କଲେ, ଆପାତ ଦୃଷ୍ଟିରେ ଦେଖିବାକୁ ଗଲେ ସେ ଅଧର୍ମ କଲେ। ସେଇଥିପାଇଁ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିବେ, ଭଗବାନ କାହିଁକି ଅନ୍ୟ ସ୍ତ୍ରୀମାନଙ୍କ ସହିତ ଏଭଳି ରାସଲୀଳା କଲେ, ଏ ଅଧର୍ମ କାର୍ଯ୍ୟ କଲେ। ତେଣୁ ଧର୍ମର ତତ୍ତ୍ୱକୁ ବୁଝିବା ଏତେ ସହଜ ବସ୍ତୁ ନୁହଁ। ଗୁହ୍ୟମ ବିଶୁଦ୍ଧମ, ଏ ଧର୍ମ ହେଉଛି ବିଶୁଦ୍ଧ ଧର୍ମ। ଦୁର୍ବୋଧ୍ୟମ, ଏଇଟାକୁ ସମସ୍ତେ ବୁଝିପାରିବେ ନାହିଁ, କିନ୍ତୁ ଯେଉଁମାନେ ବୁଝିବେ ଯଜ୍ଞାନ୍ତ ଅମୃତ ମଧ୍ୟ ମାନେ ଅମୃତ ଆସ୍ୱାଦନ କରିବେ। ତେଣୁ ଇଏ ଯେଉଁ ଧର୍ମର ତତ୍ତ୍ୱ ଦୁଇଟି ବିଚାର ଶ୍ରୀ ମହାରାଜ କହନ୍ତି, ଦୁଇଟି ବିଚାର ରହିଛି, ଗୋଟେ ହେଉଛି ଆପାତ ବିଚାର ଆଉ ଗୋଟେ ହେଉଛି ତତ୍ତ୍ୱ ବିଚାର। ତତ୍ତ୍ୱ ଖୁବ୍ କମ୍ କ୍ୱଚିତ ଲୋକ ଜାଣନ୍ତି ତତ୍ତ୍ୱ। ଭଗବତ ଗୀତା ସପ୍ତମ ଅଧ୍ୟାୟ ତୃତୀୟ ଶ୍ଳୋକରେ ଭଗବାନ ସେ କଥା କହିଲେ ଯେ ମନୁଷ୍ୟାଣାମ ସହସ୍ରେଷୁ କଶ୍ଚିତ ଯତତି ସିଦ୍ଧାଏ ଯତତାମତି ସିଦ୍ଧାନା କଶ୍ଚିତ ମାନ ବେଦି ତତ୍ତ୍ୱତଃ। ହଜାର ହଜାର ଲୋକମାନେ ସେମାନେ ପଶୁ ଭଳି ଜୀବନଯାପନ କରୁଛନ୍ତି, ତେଣୁ ଯେଉଁମାନଙ୍କର ମାନବ ଜନ୍ମ ଆରମ୍ଭ ହୋଇଛି, ଜୀବନ କିଛି ସିଦ୍ଧିଲାଭ କରିବାକୁ ଚେଷ୍ଟା କରୁଛନ୍ତି, ସେମାନେ ମଧ୍ୟ ବୁଝିପାରନ୍ତି ନାହିଁ ଏ ତତ୍ତ୍ୱକୁ, ଖୁବ୍ କ୍ୱଚିତ ଲୋକ ତତ୍ତ୍ୱ ଜାଣନ୍ତି। ତେଣୁ ସବୁକିଛିର ଆପାତ ବିଚାର ଦେଖିବାକୁ ଗଲେ ହୁଏତ ଏଇଟା ଅଧର୍ମ ହେଇପାରେ, କିନ୍ତୁ ତତ୍ତ୍ୱ ବିଚାରରେ ବୁଝିବାକୁ ପଡ଼ିବ ସେଇଟା କ'ଣ ଜିନିଷ। ତେଣୁ ତତ୍ତ୍ୱ କହିଲେ ସାଧୁ ଶାସ୍ତ୍ର ଗୁରୁ, ଆପାତ ଦୃଷ୍ଟିରେ ଆମେ କହିବା ଏଇଟା ଠିକ୍ ହେଲା ନାହିଁ, କିନ୍ତୁ ତତ୍ତ୍ୱ ଦୃଷ୍ଟିରେ ଶାସ୍ତ୍ର ଦୃଷ୍ଟିରେ କ'ଣ ସେଇଟା ସେଇଟା ବୁଝିବାକୁ ପଡ଼ିବ। ତେଣୁ ଏ କଥାଟା ଏତେ ସହଜ ବସ୍ତୁ ନୁହଁ। ତେଣୁ ଗୁରୁ ସେମାନେ ଶାସ୍ତ୍ର ଅନୁସାରେ କାର୍ଯ୍ୟ କରିବେ, ତେଣୁ ସେ କହିବେ ପ୍ରକୃତରେ କେଉଁ ରାସ୍ତାଟା ଆମକୁ ଗ୍ରହଣ କରିବାକୁ ପଡ଼ିବ। ଆପାତ ବିଚାରରେ ଜଣେ କହିବ ଭଗବାନ ଯେଉଁ ରାସଲୀଳା କଲେ ଇଏ ହେଉଛି ଅଧର୍ମ କଲେ, ଯୁଗୁପ୍ସିତ ନିନ୍ଦନୀୟ କାର୍ଯ୍ୟ କଲେ ବୋଲି ଅପରିଚିତ ମାନେ ପଚାରିଲେ, ଆପାତ ଦୃଷ୍ଟିରେ ସେଇଟା ନିନ୍ଦନୀୟ କାର୍ଯ୍ୟ, କିନ୍ତୁ ତତ୍ତ୍ୱ ବିଚାରରେ ଏମାନେ ତତ୍ତ୍ୱବି ସେମାନେ ସେଇଟାକୁ ପ୍ରଶଂସା କରନ୍ତି ଭଗବାନଙ୍କ ଲୀଳାକୁ। ଜୟ ଜୟ ଜଳରସ ସର୍ବରସ ସାର ପରକ୍ରିୟା ଭାବେ ତେଣୁ ଯେଉଁମାନେ ଶୁଦ୍ଧ ହେଇଯାଇଛନ୍ତି, ଯେଉଁମାନଙ୍କର ମନରେ କୌଣସି ବିକାର ନାହିଁ, ସେମାନେ ଏଇଟାକୁ ପ୍ରଶଂସା କରିବେ ଯେ ଭଗବାନଙ୍କର ଏଇ ପ୍ରକୃତ ଧର୍ମକୁ ସ୍ଥାପନ କରିଛନ୍ତି ଭଗବାନ କିଭଳି ଶ୍ରେଷ୍ଠ ଧର୍ମ ସ୍ଥାପନ କରିଛନ୍ତି ଭାଗବତରେ ଇଏ ହେଉଛି ସବୁଠୁ ଶ୍ରେଷ୍ଠ ବସ୍ତୁ ଯେଉଁ ରାସଲୀଳା ପଞ୍ଚଅଧ୍ୟାୟ ରାସ ପଞ୍ଚଅଧ୍ୟାୟ କୁହାଯାଏ ତେଣୁ ଏଇଟାକୁ ବୁଝିବା ପାଇଁ ଅନ୍ତତଃ ପକ୍ଷେ ଜଣେ ପ୍ରଥମ ସ୍କନ୍ଧରୁ ନବମ ସ୍କନ୍ଧ ପର୍ଯ୍ୟନ୍ତ ପଢ଼ିଲେ ଦଶମ ସ୍କନ୍ଧର ଅଠେଇଶ ଅଧ୍ୟାୟ ପଢ଼ିଲା ପରେ ଜଣେ ଅଣତିରିଶ ଅଧ୍ୟାୟ ପଢ଼ିବାକୁ ଯୋଗ୍ୟ ହେବ ସେଇଥିପାଇଁ ଭଗବାନଙ୍କର ଏକ ରାସଲୀଳା ଦଶମ ସ୍କନ୍ଧର ଅଣତିରିଶରୁ ତେତିଶ ଏଇ ପାଞ୍ଚଟି ଅଧ୍ୟାୟ ବର୍ଣ୍ଣନା କରାଯାଇଛି ଏ କେଉଁଛି ପ୍ରକୃତ ଧର୍ମ ଗୋପୀମାନେ ଯେଉଁଭଳି ଭାବରେ ଭଗବାନ ପାଇଁ ସବୁକିଛି ତ୍ୟାଗ କରିଥିଲେ ସେ ହେଉଛି ଧର୍ମ ଭଗବାନଙ୍କର ଯେ ସଖା କିଏ ଯେ ଉଦ୍ଧବ ଭଗବାନଙ୍କ ସଖା ବହୁତ ବୁଦ୍ଧିମାନ ବ୍ୟକ୍ତି ସେ ହେଉଛନ୍ତି ଶିଷ୍ୟ ବୃହସ୍ପତି ସାକ୍ଷାତ ବୃହସ୍ପତିଙ୍କର ସେ ହେଉଛନ୍ତି ଶିଷ୍ୟ ଏବଂ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ କୃଷ୍ଣସ୍ୱ ଦୈତ ସଖା ତାକୁ ଯେତେବେଳେ ତାଙ୍କୁ ଯେତେବେଳେ ପଠାଇଲେ ଭଗବାନ ତାଙ୍କର ସନ୍ଦେଶ ପ୍ରଦାନ କରି ବୁଦ୍ଧିମାନଙ୍କ ପାଖକୁ ଦଶମ ସ୍କନ୍ଧ ସଡ଼ଚାଳିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଉଦ୍ଧବ ଯେତେବେଳେ ଯାଇଛନ୍ତି ସେ ଦେଖୁଛନ୍ତି ବୁଦ୍ଧିମାନଙ୍କ ପ୍ରେମ ସେତେବେଳେ ସେ ନିଜକୁ ଧିକାର କରିଛନ୍ତି ଆଶା ମହୋ ଚରଣରେଣୁ ଦୁଷାମ ଅହଂଶ୍ୟାମ ବୃନ୍ଦାବନେ କିମ୍ବି ଗୁଣମଲତୌଷଧୀନାମ ଯା ଦୁସ୍ତର୍ଯ୍ୟ ସ୍ୱଜନାର୍ଯ୍ୟ ପତଙ୍କ ହେତ୍ୱା ଭେଜ ମୁକୁନ୍ଦ ପଦବୀ ଶ୍ରୀଭେ ବିମୁଜ୍ଞା ଭଗବାନ ପ୍ରାର୍ଥନା କରୁଛନ୍ତି ପ୍ରଭୁ ମୋତେ ଗୋଟେ ବୃନ୍ଦାବନରେ ଗୋଟେ ଗୁଣମଲତା ପର୍ଯ୍ୟ ଯାହାଫଳରେ କି ଗୋପୀମାନେ ଯେତେବେଳେ ଆପଣଙ୍କର ଅନ୍ୱେଷଣରେ ଯାଉଥିବେ ତାଙ୍କର ପାଦରେଣୁ ପାଦ ପାଦ ଧୂଳି ମୁଁ ପ୍ରାପ୍ତ ହେବି ଏଇଭଳି ଭାବରେ କାମନା କରିଛନ୍ତି ଏବଂ ବର୍ତ୍ତମାନ ମଧ୍ୟ ଭଗବାନ ସେ କାମନା ପୂରଣ କରିଛନ୍ତି ବର୍ତ୍ତମାନ ବୁଦ୍ଧ ମଧ୍ୟ ବୃନ୍ଦାବନରେ ଅଛନ୍ତି ଯା ହଉ ଇଏ ହେଉଛି ଏ ଧର୍ମକୁ ତତ୍ତ୍ୱରେ ବୁଝିବାକୁ ପଡ଼ିବ ଯେଉଁ ତତ୍ତ୍ୱ କ୍ୱଚିତ ଲୋକ ଜାଣନ୍ତି ତେଣୁ ଆମେ କେମିତି ଜାଣିବା ଏଇଟା ତତ୍ତ୍ୱ ବୋଲି ନା ସାଧୁ ଶାସ୍ତ୍ର ଗୁରୁ ତିନୋଟି କଥା ରହିଛି ଆମ ପାଇଁ ସେଇଥିରୁ ଆମେ ଜାଣିବା ଏ ହେଉଛି ପ୍ରକୃତ ତତ୍ତ୍ୱ ଏଠି ଆପାତ ବିଚାର ନାହିଁ ସମସ୍ତେ ଆପାତ ବିଚାର କରିବେ ତତ୍ତ୍ୱ ବିଚାର ଏବଂ ଗୁରୁ ସେମାନେ ତତ୍ତ୍ୱ ଅନୁସାରେ ସବୁ କାର୍ଯ୍ୟ କରିବେ ତସ୍ମାତ୍ ଶାସ୍ତ୍ର ପ୍ରମାଣନ୍ତେ କାର୍ଯ୍ୟ କାର୍ଯ୍ୟ ବ୍ୟବସ୍ଥିତ ହେଉ ଜ୍ଞାତା ଶାସ୍ତ୍ର ବିଧାନ କର୍ମ କର୍ତ୍ତମ ଏହା ଅଛି ଭଗବତ ଷୋଳଶ ଅଧ୍ୟାୟରେ ଭଗବାନ ସେ କଥା କହିଲେ ଶାସ୍ତ୍ର ଅନୁସାରେ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ ଶାସ୍ତ୍ର ଯେଉଁମାନେ ଉଲ୍ଲଂଘନ କରି କାର୍ଯ୍ୟ କରିବେ ସେମାନେ ପ୍ରକୃତ ସିଦ୍ଧି ପ୍ରାପ୍ତ ହୋଇପାରିବେ ନାହିଁ ତେଣୁ ଜଣେ ଯେତେବେଳେ ଶିଷ୍ୟ ଗୁରୁଙ୍କର ଶରଣରେ ଯାଉଛନ୍ତି ଗୁରୁ ତାଙ୍କୁ ସେହିଭଳି ଭାବରେ ଶାସନ କରୁଛନ୍ତି ବ୍ରହ୍ମଚାରୀ ଗୁରୁକୁଳେ ବସନ୍ ଦାନ୍ତ ଆଚରଣ ଦାସରତ ନିଚ ଗୁରୁ ସୁଦୃଢ଼ ସୁହୃଦ ବ୍ରହ୍ମଚାରୀ ଗୁରୁଙ୍କର ଆଶ୍ରମକୁ ଆସୁଛନ୍ତି ସେତେବେଳେ ବ୍ରହ୍ମଚାରୀ ଗୁରୁକୁଳେ ବସନ୍ ଦାନ୍ତ ବହୁତ କଣ୍ଟ୍ରୋଲ ହେଇକି ରହିବେ ଚଳିବେ ସେ ସଂଯମ ଭାବରେ ଚଳିବେ ଆଚରଣ ଦାସବତ୍ ଜଣେ ଦାସ ଯେଉଁଭଳି ଭାବରେ କାର୍ଯ୍ୟ କରୁଛନ୍ତି ଚାକର ଯେଉଁଭଳି ଭାବରେ କାର୍ଯ୍ୟ କରିବ ମାଲିକର ସେଭଳି ଭାବରେ ବ୍ରହ୍ମଚାରୀ ଗୁରୁଙ୍କର ସେଭଳି ଭାବରେ ସେବା କରିବେ ଆଚରଣ ଦାସବତ୍ ନିଚ ଗୁରୁ ସୁଦୃଢ଼ ସୌଦ ଗୁରୁ ହେଉଛନ୍ତି ତାଙ୍କ ସୁଖ ଏଇଭଳି ଭାବରେ ସେ କାର୍ଯ୍ୟ କରିବେ ତେଣୁ ଗୁରୁ ତାଙ୍କୁ ଶାସନ କରିବେ ଶାସନ କଲେ ତାହେଲେ ସେମାନେ ପ୍ରକୃତ ରାସ୍ତାରେ ଆଗେଇ ପାରିବେ ଧର୍ମ ରାସ୍ତାରେ ଆଗେଇ ପାରିବେ ମନ ଇଚ୍ଛା କାର୍ଯ୍ୟ ଯଦି କରିବେ ତାହେଲେ ସେମାନେ ତାଙ୍କର ପତନ ହୋଇଯିବ ସେମାନେ ଜୀବନରେ ଉନ୍ନତି କରିପାରିବେ ନାହିଁ ତେଣୁ ଭଗବାନ ଜଣେ ଆଦର୍ଶ ଗୁରୁ ହିସାବରେ ଏଇଟା ଫାଷ୍ଟ ତାଙ୍କର ଲେସନ୍ ଫାଷ୍ଟ ପ୍ରଥମ ଶିକ୍ଷା ଦେଉଛନ୍ତି ଏଇଭଳି ଭାବରେ ଶାସନ କରୁଛନ୍ତି ତ ବହୁତ ବଡ଼ ବଡ଼ କଥା କହୁଛ ପଣ୍ଡିତପୂର୍ଣ୍ଣ କଥା କହୁଛ କିନ୍ତୁ ପଣ୍ଡିତମାନେ ଯେଉଁ ବିଷୟରେ ଚିନ୍ତା କରନ୍ତି ନାହିଁ ତୁମେ ସେ ବିଷୟରେ ଚିନ୍ତା କରୁଛ ଶରୀର ସମ୍ବନ୍ଧ ଚିନ୍ତା ତୁମେ କରୁଛ ଏପର୍ଯ୍ୟନ୍ତ ଯାହା ପ୍ରଥମ ଅଧ୍ୟାୟରେ ଯାହା ସବୁ କହିଲେ ସବୁ ଶରୀର ସମ୍ବନ୍ଧ ଚିନ୍ତା ତୁମେ କଲ ଗତାସ ନଗତା ସଂସ ତେଣୁ ଇଏ ପ୍ରଥମ ଶିକ୍ଷା ଭଗବାନ ପ୍ରଦାନ କରୁଛନ୍ତି ଅର୍ଜୁନଙ୍କୁ ତେଣୁ ଇଏ ଆମ ପାଇଁ ମଧ୍ୟ ଶିକ୍ଷା ଯେ ଆମେ ଯେତେବେଳେ ଗୁରୁଙ୍କର ଶରଣ ଯିବା ଗୁରୁ ଯେତେବେଳେ ଆମକୁ ଶାସନ କରିବେ ଆମେ ଶାସନକୁ ଗ୍ରହଣ କରିବା ତାହେଲେ ଆମେ ଆଗେଇ ପାରିବା ଧର୍ମ ରାସ୍ତାରେ ଆଗେଇ ପାରିବା ଗୁରୁଙ୍କର ଶାସନକୁ ଯଦି ଆମେ ଗ୍ରହଣ ନ କରିବା ତାହେଲେ ଆମେ ଜୀବନରେ ଉନ୍ନତି କରିପାରିବା ନାହିଁ। ତେଣୁ ଏଇଭଳି ଭାବରେ କଥା ସବୁ ରହିଛି। ଦ୍ୱିତୀୟ ଏଗାର ଅଧ୍ୟାୟରେ ଏଗାର ଶ୍ଳୋକରେ ଦେହ ଆତ୍ମନୋ ଅବିବେକା ଅସୈବ ଶୋକୋ ଭବତି ଇତି ତଦ୍ ବିବେକ ପ୍ରଦର୍ଶନାର୍ଥଂ ଶ୍ରୀ ଭଗବାନ ଉଭାଚ। ଶୋକାଦି ଭକ୍ତିବିନୋଦ ଠାକୁର କହୁଛନ୍ତି, ଶୋକାଦି ଜନିତ କ୍ଷଣିକ ବୈରାଗ୍ୟ ସନ୍ନ୍ୟାସାଧିକାର ଜନ୍ମେନା ଏହା ଦେଖାଇବାର ଜନ୍ୟ ଭଗବାନ କହିଲେ। ଶୋକରେ ପ୍ରସ୍ତୁତ ହୋଇକରି ସନ୍ନ୍ୟାସ ନେବା ପାଇଁ ଚାହୁଁଥିଲେ ଅର୍ଜୁନ, ବୈରାଗ୍ୟ ବା ସନ୍ନ୍ୟାସ ନେବା ପାଇଁ ଚାହୁଁଥିଲେ। ତେଣୁ ଏ ଶୋକ ଦ୍ୱାରା ଏ ବୈରାଗ୍ୟ ଜଣେ ପ୍ରାପ୍ତ ହୋଇପାରିବ ନାହିଁ, ଏଇଟା ଭଗବାନ ଏ କଥା କହୁଛନ୍ତି ବୋଲି ଭକ୍ତିବିନୋଦ ଠାକୁର ତାଙ୍କ ଭାଷାରେ କହୁଛନ୍ତି। ସୁଦର୍ଶନ କହୁଛନ୍ତି, ଦେହ ଆତ୍ମନ ଅବିବିକାର, ଆତ୍ମ ସମ୍ବନ୍ଧୀୟ ଜ୍ଞାନ ତାଙ୍କର ନାହିଁ, କାରଣ ଦେହ ସମ୍ବନ୍ଧୀୟ ଚିନ୍ତା କରୁଛନ୍ତି ସେ। ତେଣୁ ଅସୈବ ଶୋକ ଭବତି ଇତି ତଦ୍ ବିବେକ ପ୍ରଦର୍ଶନାର୍ଥମ। ତେଣୁ ଭଗବାନ ତାଙ୍କର ବିବେକ ତାଙ୍କର ଜ୍ଞାନକୁ ଉଦ୍ରେକ କରିବେ, ଆତ୍ମ ସମ୍ବନ୍ଧୀୟ ଜ୍ଞାନକୁ ପ୍ରଦାନ କରିବେ। ଆତ୍ମ ସମ୍ବନ୍ଧୀୟ ଜ୍ଞାନ ଭଗବାନ ପ୍ରଦାନ କରିଛନ୍ତି ଭଗବତ ଗୀତାରେ, କିନ୍ତୁ କେତେଜଣ ଜାଣନ୍ତି ଏ ଆତ୍ମ ସମ୍ବନ୍ଧୀୟ ଜ୍ଞାନ? ଆତ୍ମ ସମ୍ବନ୍ଧୀୟ ଜ୍ଞାନ କେତେଜଣ ଜାଣନ୍ତି ଏବଂ ସେ ଅନୁସାରେ କେତେଜଣ କାର୍ଯ୍ୟ କରୁଛନ୍ତି? ଖୁବ୍ କ୍ୱଚିତ ଲୋକ କାର୍ଯ୍ୟ କରୁଛନ୍ତି। ଯାହା ହଉ, ପ୍ରଭୁପାଦ କୃପାରୁ ଏହି ଭଗବତ ଗୀତା ଆତ୍ମ ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହୋଇ ବହୁତ ସାରା ପୃଥିବୀର ଆସି ଏଇ ଭଗବାନଙ୍କ ଶରଣରେ ଯାଉଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ପ୍ରଭୁପାଦଙ୍କ ପୂର୍ବରୁ ବହୁତ ଭଗବତ ଗୀତାର ଟୀକା ଥିଲା, କିନ୍ତୁ ସେ ଟୀକା ପଢ଼ିକି ଭଗବାନ ଭକ୍ତ ହୋଇନଥିଲେ। କିନ୍ତୁ ଆଜି ପ୍ରଭୁପାଦଙ୍କର ଏଇ ଯେଉଁ ଭଗବତ ଗୀତା ଆଜ୍ ଇଟ୍ ଇଜ୍ ମୌଳିକ ରୂପରେ ଯେଉଁ ଭାଷ୍ୟ ଦେଇଛନ୍ତି, ଏ ଭାଷ୍ୟକୁ ପଢ଼ି ହଜାର ହଜାର ଭକ୍ତ ହେଉଛନ୍ତି, ଭଗବାନଙ୍କର ଭକ୍ତ ହେଉଛନ୍ତି ଏବଂ ଭଗବାନଙ୍କ ସେବାରେ ନିଯୁକ୍ତ ରହୁଛନ୍ତି। ଏ ପ୍ରଭୁପାଦ ମହାରାଜ ସେଭଳି ଭାବରେ ଏ ଟୀକା ପ୍ରଦାନ କରିଛନ୍ତି, ଯାହାକୁ ପଢ଼ିଲେ ଆମେ ପ୍ରକୃତ ଜ୍ଞାନ, ଭଗବାନ ଯେଉଁ ଜ୍ଞାନ ଦେଇଛନ୍ତି ଅର୍ଜୁନକୁ, ସେଇ ଜ୍ଞାନ ଆମେ ପ୍ରାପ୍ତ ହେବା, ପରମ୍ପରାରେ ସେଇ ଜ୍ଞାନ ପ୍ରାପ୍ତ ହେବା। ତେଣୁ ଏ ଦ୍ୱିତୀୟ ଅଧ୍ୟାୟ ଏଗାର ଶ୍ଳୋକରେ ଭଗବାନ ବର୍ତ୍ତମାନ ଶାସନ କଲେ ଅର୍ଜୁନକୁ, ତାପରେ ଶିକ୍ଷା ପ୍ରଦାନ କରିବେ, ଜ୍ଞାନ ଦେବେ ପ୍ରଦାନ କରିବେ, ଆତ୍ମସମ୍ବନ୍ଧ ଜ୍ଞାନ ପ୍ରଦାନ କରିବେ। ସାଂଖ୍ୟ ଯୋଗ ଆତ୍ମସମ୍ବନ୍ଧ ଜ୍ଞାନ ଆରମ୍ଭ ହେବ ପର ଶ୍ଳୋକଠାରୁ। ଆମର କଥା ବି ବିଷ୍ଣୁ ପୂର୍ବରୁ ପଚାରିବା କାହାର କିଛି ପ୍ରଶ୍ନ ଅଛି ବା ସନ୍ଦେହ ଅଛି? ଜୟ ଶ୍ରୀମଦ ଭଗବତ ଗୀତା କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଭଗବନ୍ତ କି ଦାୟ ଗୋସମାନନ୍ଦେ ଜୟ ଶ୍ରୀ ଗୋପାଳ।
ସାଧାରଣ ଲୋକ ସେ ଯୋଉ ପାପ ପୁଣ୍ୟ ସେ